ଉନ୍ନୟନମୂଳକ ସାମ୍ବାଦିକତା କ'ଣ କାହିଁକି ଏବଂ କେମିତି ତୃତୀୟ ଭାଗ। ଉନ୍ନୟନମୂଳକ ସାମ୍ବାଦିକର ମୋଟାମୋଟି ତିନୋଟି କାମ। ପ୍ରଥମ କାମ ହେଲା ତଥ୍ୟ ଜଣାଇବା, ଇନଫର୍ମ। ସରକାରଙ୍କର ନୀତି ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ବୃହତ୍ତର ଜନସମାଜ ପାଖରେ ପହଞ୍ଚାଇବା ଉନ୍ନୟନମୂଳକ ସାମ୍ବାଦିକର ଏକ ପ୍ରମୁଖ କାମ। ବର୍ତ୍ତମାନ ସମୟରେ ତଥ୍ୟ ବା ଇନଫର୍ମେସନକୁ ଏକ ବଡ଼ ଶକ୍ତି ଭାବରେ ମାନ୍ୟତା ଦିଆଯାଇଛି। ଅନେକ ସମୟରେ ତଥ୍ୟର ଅଭାବ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥାଏ, ତେଣୁ ତଥ୍ୟ ସମ୍ପ୍ରସାରଣର ଗୁରୁତ୍ୱ ବଢ଼ି ବଢ଼ି ଚାଲିଛି। ଦ୍ୱିତୀୟ କଥା ହେଲା ବିଶ୍ଳେଷଣ କରିବା, ଇଣ୍ଟରପ୍ରିଟ୍। କେବଳ ତଥ୍ୟ ସମ୍ପ୍ରସାରଣ ଯଥେଷ୍ଟ ନୁହେଁ, ଲୋକେ ଯଦି ସେ ତଥ୍ୟକୁ ବୁଝି ନ ପାରିଲେ ତେବେ ତାହା ଅର୍ଥହୀନ। ତେଣୁ ତଥ୍ୟ ଏବଂ ଘଟଣାକୁ ବିଶ୍ଳେଷଣ କରିବା, ଯେମିତି ଲୋକମାନେ ତାଙ୍କୁ ବୁଝିପାରିବେ, ଉନ୍ନୟନମୂଳକ ସାମ୍ବାଦିକତାର ଆଉ ଏକ ବଡ଼ କାମ। ଆଉ ତୃତୀୟ କାମଟି ହେଲା ଯେ କୌଣସି ଯୋଜନା ବା ପରିକଳ୍ପନାକୁ ସମାଜରେ ଗ୍ରାହ୍ୟ କରିବା ଦିଗରେ ସଚେତନ ଭାବରେ ଚେଷ୍ଟା କରିବା, ପ୍ରମୋସନ। ଅନେକ ସମୟରେ ଲୋକେ ନୂଆ ଯୋଜନାକୁ ଗ୍ରହଣ କରିବାକୁ ଦୋଦ ପାଞ୍ଚୁଛନ୍ତି, ଏହା ମଣିଷର ସ୍ୱଭାବ। ମଣିଷ ନୂଆ ଚାହେଁ, ପୁଣି ନୂଆକୁ ଡରେ, ଇଏ ବିରୋଧାଭାସ ରହିଛି। ଏ କ୍ଷେତ୍ରରେ ସାମ୍ବାଦିକତାମାନେ ଯେଉଁ ନୂଆ ଯୋଜନା ବିଷୟରେ, ନୂଆ ପରିକଳ୍ପନା ବିଷୟରେ ବିଷୟ ତଥ୍ୟ ଦେଇ ଏ ଦିଗରେ ଥିବା ଆଶଙ୍କାକୁ ଦୂର କରି ସେ ଯୋଜନାକୁ ଗ୍ରାହ୍ୟ କରିବା ଦିଗରେ ଏକ ଗଠନମୂଳକ କାର୍ଯ୍ୟ କରିପାରନ୍ତି, ଏହା ଉନ୍ନୟନମୂଳକ ସାମ୍ବାଦିକତାର କାର୍ଯ୍ୟ। ତେବେ ଏ ଯୋଜନା ସମାଜ ପାଇଁ ମଙ୍ଗଳକାରୀ କି ନୁହେଁ, ତାହା ଜଣେ ସାମ୍ବାଦିକ ଠିକ୍ ଭାବରେ ଅନୁଧ୍ୟାନ କରିନେବା ଦରକାର। ଗୋଟିଏ କଥା ମନେ ରଖିବେ, ଉନ୍ନୟନମୂଳକ ସାମ୍ବାଦିକତା ହଟ୍ଚମଟ୍କାରୀ ବା ସେନ୍ସେସନାଲ୍ ଖବର ପରିବେଷଣ ନୁହଁ। ଏଥିରେ ବଡ଼ ଧରଣର ଘଟଣା, ଦୁର୍ଘଟଣା ବା ରାଜନୈତିକ ପଟ ପରିବର୍ତ୍ତନ ପରି ତାତ୍କ୍ଷଣିକ କୌଣସି ଉତ୍ତେଜନା ନଥାଏ, ଘଟଣା ବା ଇଭେଣ୍ଟ ନୁହଁ। ଉନ୍ନୟନମୂଳକ ସାମ୍ବାଦିକତାର ଭିତ୍ତି ହେଲା ଘଟଣାର ପ୍ରକ୍ରିୟା ବା ପ୍ରସେସ୍। ବଡ଼ ଗଛଟିଏ କଟାଯିବା ହେଉଛି ଘଟଣା, ଇଭେଣ୍ଟ। ଗଛଟି ବର୍ଷ ବର୍ଷ ଧରି ଟିକେ ଟିକେ କରି ବଢ଼ିବା ହେଲା ପ୍ରସେସ୍, ପ୍ରକ୍ରିୟା। ସାଧାରଣ ସାମ୍ବାଦିକତା ଘଟଣା ଉପରେ ଗୁରୁତ୍ୱ ଦିଏ, ଉନ୍ନୟନମୂଳକ ସାମ୍ବାଦିକତା ପ୍ରକ୍ରିୟା ବା ପ୍ରସେସ୍ ଉପରେ ଗୁରୁତ୍ୱ ଦିଏ। ଘଟଣାଠୁ ପ୍ରକ୍ରିୟା ଉପରେ ଲେଖିବା ଅଧିକ ସମୟ ଓ ଗବେଷଣା ସାପେକ୍ଷ। ତେଣୁ କୌଣସି ବଡ଼ ଘଟଣା ବା ଦୁର୍ଘଟଣାର ରିପୋର୍ଟ ଯେମିତି ତୁରନ୍ତ ଦେବାକୁ ପଡ଼େ, ଏ କ୍ଷେତ୍ରରେ ସେମିତି ତରବର ହେବାର କୌଣସି ଆବଶ୍ୟକତା ନାହିଁ। ଏ କ୍ଷେତ୍ରରେ ଯାହା ଦରକାର ତାହା ହେଲା ଯେ ଅନୁସନ୍ଧାନର କ୍ଷମତା, ଗବେଷଣା ପାଇଁ ଧୈର୍ଯ୍ୟ ଏବଂ ଉନ୍ନୟନର ପ୍ରକ୍ରିୟା ସମ୍ପର୍କରେ ମୌଳିକ ଜ୍ଞାନ ଓ ସମ୍ବେଦନଶୀଳତା। ସମ୍ବେଦନଶୀଳତା ବା ଏମ୍ପାଥି ଉନ୍ନୟନମୂଳକ ରିପୋର୍ଟିଂର ଏକ ଜରୁରୀ ଆବଶ୍ୟକତା। ଏ ଦୃଷ୍ଟିରୁ ଦେଖିଲେ ଉନ୍ନୟନମୂଳକ ସାମ୍ବାଦିକତା ମାନବିକତା ବା ହ୍ୟୁମାନ୍ ଇଣ୍ଟରେଷ୍ଟ ରିପୋର୍ଟିଂର ସମଗୋତ୍ରୀୟ। ପୂର୍ବରୁ କହିଛି ପ୍ରଚଳିତ ସାମ୍ବାଦିକତା ଏବଂ ଉନ୍ନୟନମୂଳକ ସାମ୍ବାଦିକତା ଭିତରେ ମୂଳ ପାର୍ଥକ୍ୟଟି ହେଲା ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ। ଉନ୍ନୟନମୂଳକ ସାମ୍ବାଦିକତାର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି, ଉଦ୍ଦେଶ୍ୟ ହେଲା ସମାଜର କଲ୍ୟାଣ ସାଧନ ଏବଂ କେତେକ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଦିଗରେ ଲୋକମାନଙ୍କୁ ପରିଚାଳିତ କରିବାର ଏକ ସଚେତନ ପ୍ରଚେଷ୍ଟା। କିନ୍ତୁ ଉନ୍ନୟନମୂଳକ ସାମ୍ବାଦିକତାରେ ବି ଗୋଟିଏ ବିପଦ ରହିଛି, ସେ ବିଷୟରେ ମଧ୍ୟ ଜଣେ ସାମ୍ବାଦିକ ସଚେତନ ହେବା ଉଚିତ। ତାହା ହେଲା ଯେ ଯେଉଁ ବିଷୟ ବା ଇସ୍ୟୁଟିକୁ ସେ ପ୍ରମୋଟ୍ କରୁଛନ୍ତି ବା କରିବେ, ତାହା ପ୍ରକୃତରେ ପ୍ରମୋଟ୍ କରିବା ଯୋଗ୍ୟ ତ, ତାହାଦ୍ୱାରା ସମାଜରେ ସତରେ ଲାଭ ହେବ ତ, ଏ ଦିଗରେ ଜଣେ ସାମ୍ବାଦିକ ଭଲ ଭାବରେ ଅନୁଧ୍ୟାନ କରିବା ଦରକାର। ଅନେକ ସମୟରେ ତାତ୍କ୍ଷଣିକ ଉତ୍ତେଜନାରେ ବା ପ୍ରାସଙ୍ଗିକ ତଥ୍ୟର ଅଭାବରେ ବା ଅନ୍ୟ କାରଣରୁ ଭବିଷ୍ୟତରେ ଜନସାଧାରଣଙ୍କ ପାଇଁ କ'ଣଟା ଭଲ ହେବ ଜାଣିବେନି। କ୍ରମବର୍ଦ୍ଧିଷ୍ଟୁ ପବ୍ଲିକ୍ ରିଲେସନ୍ର ଚାପରେ ଆଜିକାଲି ଏହା ଜାଣିବା ଅଧିକରୁ ଅଧିକ କଷ୍ଟ ହୋଇପଡ଼ୁଛି। ଏପରି ସ୍ଥିତିରେ ଜଣେ ସାମ୍ବାଦିକ ନିଜକୁ ଦୁଇଟି ପ୍ରଶ୍ନ କରିବା କଥା। ଏକ, ସେ ନିଜ ବିବେକର ନିର୍ଦ୍ଦେଶରେ ସାଧୁ ଉଦ୍ଦେଶ୍ୟ ରଖି ଏହା କରୁଛି ତ, ଏବଂ ଦୁଇ, ତାକୁ ଅନ୍ୟ କେହି ଅନ୍ୟ କିଛି ସ୍ୱାର୍ଥରେ ବ୍ୟବହାର କରୁନାହିଁ ତ। ଭାରତର ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ 1951 ଯୋଜନାବଦ୍ଧ ଭାବରେ ଉନ୍ନୟନ ଆରମ୍ଭ ହେଲା। ତା ପରଠାରୁ ଦେଶର ସବୁ କ୍ଷେତ୍ରରେ ଦୃଢ଼ ପରିବର୍ତ୍ତନ ଘଟିଛି। କେତେକ ଉନ୍ନୟନକୁ ଜନସାଧାରଣ ସ୍ୱାଗତ କରିଛନ୍ତି। ଉନ୍ନୟନ ହେଲେ ତା ସହିତ ଅନେକ ଇସ୍ୟୁ ଆଗକୁ ଆସେ। ଉନ୍ନୟନମୂଳକ ସାମ୍ବାଦିକର ଗୋଟିଏ କାମ ହେଲା ଯେ ଉନ୍ନୟନ ସହିତ ଜଡ଼ିତ ଇସ୍ୟୁଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ସରକାରଙ୍କର ବିଭିନ୍ନ ପ୍ରକାର ଉନ୍ନୟନ ଯୋଜନା ନୀତି ପରିକଳ୍ପନା ସମ୍ପର୍କରେ ପାଠକ ଶ୍ରୋତା ଓ ଦର୍ଶକଙ୍କୁ ଜଣାଇବା, ତେବେ ଏହାର ଅର୍ଥ ସରକାରଙ୍କର ବା ସମ୍ପୃକ୍ତ ଯୋଜନାକାରୀ ସଂଗଠନର ଗୁଣ କୀର୍ତ୍ତନ କରିବା ନୁହେଁ। ଆବଶ୍ୟକ ସ୍ଥଳେ ସରକାରୀ ଉନ୍ନୟନ ଯୋଜନାର ଦୋଷ ତ୍ରୁଟି ଦେଖାଇବା ମଧ୍ୟ ଉନ୍ନୟନମୂଳକ ସାମ୍ବାଦିକତାର କାମ। କୌଣସି ଉନ୍ନୟନମୂଳକ ଯୋଜନା ବିଷୟରେ ଲେଖିବା ବେଳେ ପ୍ରଶ୍ନ କରନ୍ତୁ, ଏହା ପ୍ରକୃତରେ ଲୋକମାନଙ୍କର ଉନ୍ନତି କରିବ ତ? ଅର୍ଥନୈତିକ ଅଗ୍ରଗତି ଉନ୍ନୟନର ଏକମାତ୍ର ମାପକାଠି ଆଦୌ ନୁହଁ। ଅର୍ଥନୈତିକ ଦିଗ ସହିତ ସାମାଜିକ ଏବଂ ସାଂସ୍କୃତିକ ଦିଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଯେଉଁ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ ହୋଇଯାଇଛି ତାହା କେତେଦୂର ଫଳପ୍ରଦ ହୋଇଛି, ଯେଉଁମାନଙ୍କ ପାଇଁ ଏ ଯୋଜନା ସେମାନେ କେତେଦୂର ଲାଭବାନ ହୋଇଛନ୍ତି ତାର ସମୀକ୍ଷା କରିବା ମଧ୍ୟ ଉନ୍ନୟନମୂଳକ ସାମ୍ବାଦିକତାର କାର୍ଯ୍ୟ। ଅନେକ ସମୟରେ କେତେକ ସରକାରୀ ଉନ୍ନୟନ ଯୋଜନା ସମାଜର ଉନ୍ନତି କରିବା ବଦଳରେ ଅଧିକ ସମସ୍ୟା ସୃଷ୍ଟି କରିଦିଏ। ଏ ଦିଗରେ ମଧ୍ୟ ଉନ୍ନୟନମୂଳକ ସାମ୍ବାଦିକତା ଦୃଷ୍ଟି ଦେବା ଦରକାର। ଉନ୍ନୟନ କଥା ଉଠିଲା ମାତ୍ରେ ପ୍ରକୃତିର ସନ୍ତୁଳନ ଏବେ ଏକ ବଡ଼ ବିଚାରଯୋଗ୍ୟ ବିଷୟ ହୋଇ ଉଠିଛି। ଉନ୍ନୟନ ଯେମିତି ପ୍ରକୃତିର ପର୍ଶକାତର ସନ୍ତୁଳନକୁ ନଷ୍ଟ କରି ନ ଦିଏ ସେ ଦିଗରେ ଦୃଷ୍ଟି ଦେବା ସାମ୍ବାଦିକର କର୍ତ୍ତବ୍ୟ। ଏ ପ୍ରକାର ଉନ୍ନୟନକୁ ସଷ୍ଟେନେବୁଲ ଡେଭଲପମେଣ୍ଟ କୁହାଯାଉଛି। ଉନ୍ନୟନମୂଳକ ସାମ୍ବାଦିକଟିଏ ଉନ୍ନୟନର ଏହି ଦିଗ ଏବଂ ଆଙ୍ଗିକ ପ୍ରତି ମଧ୍ୟ ଲକ୍ଷ୍ୟ ରଖିବା ଉଚିତ। ମୋଟାମୋଟି ଭାବେ କହିଲେ ଜଣେ ଉନ୍ନୟନମୂଳକ ସାମ୍ବାଦିକତାର ଭୂମିକା ମଧ୍ୟରେ ରହିଛି, ଏକ, ସମାଜର ସୁରକ୍ଷା। ସମ୍ବାଦବାହୀ ଗଣମାଧ୍ୟମ ହେଲା ସମାଜର ପ୍ରହରୀ, ୱାଚ୍ଡଗ୍। ସମାଜରେ କେଉଁଠି ଦୁର୍ନୀତି ଅନୀତି ହେଲେ ଗଣମାଧ୍ୟମ ତାକୁ ଲୋକଲୋଚନକୁ ଆଣେ, ତା ବିରୋଧରେ ସ୍ୱର ଉତ୍ତୋଳନ କରେ। ଗ୍ରାମାଞ୍ଚଳରେ ଏବେ ବହୁ ସରକାରୀ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି, ଏଥିରେ ପ୍ରଚୁର ଅର୍ଥ ବିନିଯୋଗ କରାଯାଉଛି। ଏହି ଯୋଜନାଗୁଡ଼ିକ ଠିକ୍ ଭାବରେ ରୂପାୟିତ ହେଉଛି କି ନାହିଁ, ଏହାର ସୁଫଳ ଲୋକମାନେ ଠିକ୍ ଭାବରେ ପାଉଛନ୍ତି କି ନାହିଁ, ଏ ସମ୍ପର୍କରେ ସମ୍ପୃକ୍ତ ଅଞ୍ଚଳର ସାମ୍ବାଦିକ ରିପୋର୍ଟ ପ୍ରସ୍ତୁତ କରିବା ଦରକାର। କୌଣସି ବ୍ୟବସ୍ଥାରେ ସମସ୍ୟା ଥିଲେ ସେ ସମ୍ପର୍କରେ ଜଣାନ୍ତୁ, ଏହା ବ୍ୟବସ୍ଥାକୁ ସଜାଡ଼ିବାରେ ସାହାଯ୍ୟ କରିବ। ଦ୍ୱିତୀୟ ହେଲା କଣ୍ଠରୁଦ୍ଧ ଜନତାର ସ୍ୱରକୁ ସବୁ ସ୍ତରରେ ପହଞ୍ଚାଇବା। ଗଣତନ୍ତ୍ରରେ ସମସ୍ତଙ୍କ ସ୍ୱର ସମାଜରେ ଗୁଞ୍ଜରିତ ହେବା ଦରକାର। ସମସ୍ତଙ୍କର ସ୍ୱର ଶୁଭିବ, କାହାରି ସ୍ୱର ଦବିଯିବ ନାହିଁ, ଏହା ହେଲା ଗଣତନ୍ତ୍ରର ପ୍ରଥମ ସର୍ତ୍ତ। ଉନ୍ନୟନମୂଳକ ସାମ୍ବାଦିକ ସେ ସହରରେ ରୁହନ୍ତୁ ବା ଗ୍ରାମାଞ୍ଚଳ, କଣ୍ଠରୁଦ୍ଧ ଲୋକମାନଙ୍କ ସ୍ୱରକୁ ସବୁ ସ୍ତରରେ ପହଞ୍ଚାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଆମ ଦେଶର ଗ୍ରାମାଞ୍ଚଳରେ ଅନେକ ମୌଳିକ ସମସ୍ୟା ରହିଛି। ସମସ୍ୟା ରହିଛି ସହରର ବସ୍ତିରେ। ଅନେକ ସମୟରେ ଏସବୁ ସମସ୍ୟା ପ୍ରଶାସନର ନଜର ବାହାରେ ରହିଯାଏ ବା ବିଭିନ୍ନ କାରଣରୁ ପ୍ରଶାସନ ତାକୁ ଉପଯୁକ୍ତ ନଜର ଦିଏ ନାହିଁ। ଏସବୁ ସମସ୍ୟାକୁ ଉପଯୁକ୍ତ ଭାବରେ ଉପସ୍ଥାପନ କରିବା ଉନ୍ନୟନମୂଳକ ସାମ୍ବାଦିକର କାର୍ଯ୍ୟ। ସମସ୍ୟା ସମାଧାନର ଦିଶାନିର୍ଦ୍ଦେଶ ମଧ୍ୟ ସେ କରିପାରନ୍ତି। ତୃତୀୟ କଥା ହେଲା ପ୍ରଶାସନ ଏବଂ ଜନତା ଭିତରେ ସେ ଏକ ସେତୁ। ଏକ ଗଣତାନ୍ତ୍ରିକ ଦେଶରେ ପ୍ରଶାସନ ଜନତାର ବନ୍ଧୁ ହୋଇଥାଏ, ଫେସିଲିଟେଟରର କାମ କରେ। କିନ୍ତୁ ବହୁ ବର୍ଷର ବିଦେଶୀ ଶାସନ ପଦ୍ଧତିର ଭୂତ ଏବେ ବି ଆମ ଉପରେ ସବାର ହୋଇ ରହିଛି। ଜନତା ଏବଂ ପ୍ରଶାସନ ଭିତରେ ଏବେ ବି ଦୂରତ୍ୱ ଅନେକ ରହିଛି। ଜନତା ଏବେ ବି ପ୍ରଶାସନକୁ ନିଜର ବୋଲି ଭାବିପାରୁନି। ଗ୍ରାମାଞ୍ଚଳର ସାମ୍ବାଦିକ ସେ ଦୂରତ୍ୱକୁ ଦୂର କରିବାରେ ସାହାଯ୍ୟ କରିପାରେ। ସେ ଜନତା ଆଉ ପ୍ରଶାସନ ଭିତରେ ଏକ ସେତୁ ଭାବରେ କାମ କରିବ। ଉଦାହରଣ ସ୍ୱରୂପ, ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସାମ୍ବାଦିକଟିଏ ଲୋକମାନଙ୍କୁ ତଥ୍ୟ ଯୋଗାଇ ଦେଇପାରିବେ। ଅନେକ ସମୟରେ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କର ଅନେକ ପ୍ରଶ୍ନ ରହିଯାଏ। ଜନତାର ପ୍ରତିନିଧି ଭାବରେ ସାମ୍ବାଦିକ ଜଣେ ସେ ପ୍ରଶ୍ନ ଉତ୍ଥାପନ କରି ତାର ଉତ୍ତର ଲୋକମାନଙ୍କୁ ପରିବେଷଣ କରିପାରନ୍ତି। ଚତୁର୍ଥ କଥା ହେଲା ସାଫଲ୍ୟର ବାର୍ତ୍ତା ପ୍ରଚାର। ଉନ୍ନୟନମୂଳକ ସାମ୍ବାଦିକତାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ସାଫଲ୍ୟର କାହାଣୀ। ଆମ ସମାଜରେ ଅନେକ ବଣମୌଲ୍ୟ ଅଛନ୍ତି। ନୂଆ ପ୍ରଣାଳୀ ଓ ପଦ୍ଧତିରେ ସେମାନେ କାମ କରି ସଫଳତା ପାଇଛନ୍ତି, ସାମଗ୍ରିକ ଭାବରେ ସମାଜର ଉପକାର କରିଛନ୍ତି। ସେମାନଙ୍କ କଥାକୁ ପାଦ ପ୍ରଦୀପକୁ ଆଣିବାରେ ଉନ୍ନୟନମୂଳକ ସାମ୍ବାଦିକଙ୍କର ବଡ଼ ଭୂମିକା ରହିଛି। ଏହା ହେଲେ ଏ ସାଫଲ୍ୟ ଏକ ଅନୁକରଣୀୟ ଆଦର୍ଶ ଭାବେ ଆହୁରି ଅନେକଙ୍କ ପାଇଁ ସଫଳତାର ବାଟ ଫିଟେଇଦେବ। ଯେଉଁମାନେ ନିଜ ଉଦ୍ୟମରେ ସଫଳ ହୋଇଛନ୍ତି ସେମାନେ ବି ନିଜ ଉଦ୍ୟମର ସ୍ୱୀକୃତି ପାଇବେ, ଏହା ତାଙ୍କର ମନୋବଳ ବଢ଼ାଇବ। ପଞ୍ଚମ କଥା ହେଲା ପ୍ରଗତି ଓ ଆଧୁନିକତାର ଭଗୀରଥ। ଆମ ସମାଜରେ ଏବେ ବି ଅନେକ ଅନ୍ଧବିଶ୍ୱାସ ଆଉ କୁସଂସ୍କାର ରହିଛି। ଏହା ଅନେକ ସମୟରେ ସ୍ୱାସ୍ଥ୍ୟ, ପରିମଳ, ଶିକ୍ଷା ଉପରେ କୁପ୍ରଭାବ ପକାଏ। ଅନେକ ସମୟରେ ଏହା ସାମାଜିକ ସନ୍ତୁଳନ ନଷ୍ଟ କରିଦିଏ। ଏଗୁଡ଼ିକ ଦୂର କରିବା ଦିଗରେ ଉନ୍ନୟନମୂଳକ ସାମ୍ବାଦିକମାନେ ଭଗୀରଥର ଭୂମିକା ଗ୍ରହଣ କରିପାରନ୍ତି। ସେଥିପାଇଁ ସେମାନେ ନିଜେ ବିଜ୍ଞାନ ମନସ୍କ ହେବା ଦରକାର। ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ପ୍ରଗତି ଆଉ ଆଧୁନିକତାକୁ ଆମ ବାଗରେ କେମିତି ଗ୍ରହଣ କରିହେବ ସେ ଦିଗରେ ଉନ୍ନୟନମୂଳକ ସାମ୍ବାଦିକମାନେ ପଥ ପ୍ରଦର୍ଶନ କରିପାରନ୍ତି। ଏଥିସହିତ ଉନ୍ନୟନମୂଳକ ସାମ୍ବାଦିକତା ବିଷୟରେ ପାଠ୍ୟକ୍ରମ ଶେଷ ହେଲା।